ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ସମେତ ସାରା ବିଶ୍ୱରେ ଆଜି ପାଳିତ ହେଉଛି ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ। ଶ୍ରୀନଗରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଚଳିତ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୈଠକ। ନିଟ୍ ୟୁଜି ମେଡିକାଲ କାଉନ୍ସେଲିଂ ପ୍ରକ୍ରିୟା ଉପରେ ନିଷେଧାଦେଶ ଜାରି କରିବାକୁ ପ୍ରତ୍ୟାଖ୍ୟାନ କଲେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ବାଂଲାଦେଶକୁ ପରାସ୍ତ କଲା ଅଷ୍ଟ୍ରେଲିଆ। ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତରେ ଯୋଗ ଦିବସର ମୁଖ୍ୟ ସମାରୋହ ଜାମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ଶେର ଏ କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରରେ ଏହି ଯୋଗ ସମାରୋହର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାଗ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଜୀବନରେ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ଯୋଗର ଭୂମିକାକୁ ଗୁରୁତ୍ୱ ଦିଆଯାଉଛି। ସେ କହିଥିଲେ ଏବେ ସାରା ବିଶ୍ୱରେ ଅଧିକରୁ ଅଧିକ ଲୋକ ଯୋଗକୁ ଆପଣାଉଛନ୍ତି। ଲୋକମାନେ ଯୋଗର ଉପକାରିତା ଜାଣିବା ପରେ ଏବଂ ଅନୁଭବ କରିବା ପରେ ଏହା ପ୍ରତି ଆକୃଷ୍ଟ ହେଉଛନ୍ତି। ଶ୍ରୀ ମୋଦି କହିଥିଲେ ବିଶ୍ୱର ନେତାମାନେ ତାଙ୍କ ସହ ଆଲୋଚନା ସମୟରେ ମୁଖ୍ୟତଃ ଯୋଗ ବିଷୟରେ ଚର୍ଚ୍ଚା କରିଥାନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ 2015ରେ ତୁର୍କମେନିସ୍ତାନ ଗସ୍ତ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁର୍କମେନିସ୍ତାନରେ ସରକାରୀ ମେଡିକାଲ ବିଶ୍ୱବିଦ୍ୟାଳୟରେ ଯୋଗ ଚିକିତ୍ସାକୁ ସାମିଲ କରାଯାଇଛି। ସାଉଦି ଆରବ ମଧ୍ୟ ଦେଶର ଶିକ୍ଷା ବ୍ୟବସ୍ଥାରେ ଯୋଗକୁ ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିବା ସହ ମଙ୍ଗୋଲିଆର ଯୋଗ ଫାଉଣ୍ଡେସନ ସେଠାରେ ଯୋଗ ବିଦ୍ୟାଳୟ ଖୋଲିଛନ୍ତି। ୟୁରୋପ ମହାଦେଶରେ ଯୋଗର ଗ୍ରହଣୀୟତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଏପର୍ଯ୍ୟନ୍ତ 1.5 କୋଟିରୁ ଅଧିକ ଜର୍ମାନ ନାଗରିକ ଯୋଗାଭ୍ୟାସ କରିସାରିଛନ୍ତି। ଶ୍ରୀ ମୋଦି କହିଥିଲେ ଏବେ ବିଶ୍ୱରେ ଯୋଗ ଉପରେ ଗବେଷଣା ହୋଇଛି ଏବଂ ପୂର୍ବରୁ ମଧ୍ୟ ଅନେକଗୁଡ଼ିଏ ଗବେଷଣା ନିବନ୍ଧ ପ୍ରକାଶ ପାଇସାରିଛି। ଗତ 10 ବର୍ଷରେ ଯୋଗର ବ୍ୟାପକ ଲୋକପ୍ରିୟତା ଯୋଗୁଁ ଅର୍ଥବ୍ୟବସ୍ଥାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯୋଗ ପର୍ଯ୍ୟଟନ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି ଏବଂ ସେମାନେ ତାହା ଶିଖିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଫଳରେ ଦେଶର ଯୁବକମାନଙ୍କୁ ରୋଜଗାର ମିଳିବାର ସମ୍ଭାବନା ବୃଦ୍ଧି ପାଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା ରହିଛି ନିଜ ସହ ସମାଜ ପାଇଁ ଯୋଗ। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର କଲ୍ୟାଣ ପାଇଁ ଯୋଗ ଏବେ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସରପଞ୍ଚମାନଙ୍କୁ ତୃଣମୂଳ ସ୍ତରରେ ଏବଂ ଗ୍ରାମୀଣ ଅଞ୍ଚଳରେ ଯୋଗର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଭାରତୀୟ ଓ ବିଶ୍ୱ ସମୁଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ରାଷ୍ଟ୍ରପତି କହିଛନ୍ତି ଯୋଗ ସାରା ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆଧୁନିକ ଯୁଗରେ ପରିବର୍ତ୍ତିତ ଜୀବନଶୈଳୀ ସହ ଜଡ଼ିତ ସମସ୍ୟାଗୁଡ଼ିକୁ ଦୂର କରିବା ନିମନ୍ତେ ଯୋଗର ଗୁରୁତ୍ୱ ବୃଦ୍ଧି ପାଇଥିବା ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଜୀବନରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ତଥା ଆଧ୍ୟାତ୍ମିକ ବିକାଶ ନିମନ୍ତେ ଯୋଗ ହିଁ ଏକମାତ୍ର ଉପାୟ। ପ୍ରତ୍ୟେକ ଦିନ ସମସ୍ତେ ଯୋଗାଭ୍ୟାସ କରିବା ଲାଗି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସଦ ଭବନ ପରିସରରେ ଯୋଗାଭ୍ୟାସ ଆୟୋଜନ କରାଯାଇଥିଲା। ଲୋକସଭାର ପୂର୍ବତନ ବାଚସ୍କତି ଓମ୍ ବିର୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ବିଶ୍ୱରେ ଯୋଗର ଗ୍ରହଣୀୟତା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯୋଗାସନ ଏବଂ ଯୋଗାଭ୍ୟାସ ସମଗ୍ର ମାନବ ଜାତି ପାଇଁ ଜରୁରୀ ଅଟେ। ସେ କହିଥିଲେ ସମସ୍ତ ସାଂସ୍କୃତିକ ଏବଂ ଧାର୍ମିକ ପରିସରଠାରୁ ଯୋଗର ମହତ୍ୱ ବହୁତ ଅଧିକ। ବାଂଲାଦେଶରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଢାକାସ୍ଥିତ ମିର୍ପୁରର ଶହୀଦ ସୁହରାବନ୍ଦୀ ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବାଂଲାଦେଶର ସଂସ୍କୃତି ରାଜ୍ୟମନ୍ତ୍ରୀ ନାହିର ଅଜହର ଖାନ୍ ଯୋଗ ଦେଇଥିଲେ। ନେପାଳରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପୋଖରାଠାରେ ଯୋଗାଭ୍ୟାସ ଶିବିର ଆୟୋଜନ କରାଯାଇଥିଲା। ନେପାଳରେ ନିଯୁକ୍ତ ଭାରତୀୟ ରାଜଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି ଭାରତୀୟ ଦୂତାବାସ ଭାରତ ଏବଂ ନେପାଳର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ଯୋଗର ଭୂମିକାକୁ ଗୁରୁତ୍ୱ ଦେଉଛନ୍ତି। ଦୁବାଇରେ ଆର୍ଟ ଅଫ୍ ଲିଭିଂ ସଂସ୍ଥା ଦ୍ୱାରା ଆୟୋଜିତ ଯୋଗ ଦିବସ ସମାରୋହରେ 150ରୁ ଅଧିକ ଲୋକ ଭାଗ ନେଇଥିଲେ। ଏହି ଅବସରରେ ସେଠାରେ ଯୋଗର ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ହେବ ସମୃଦ୍ଧ ଭାରତ ମୋର, ସମସ୍ତଙ୍କ ବିକାଶ ହବ। ସିକିଲ୍ ସେଲ୍ ଆନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ। ଶପଥ ନେଇଛି ଭାରତ ସରକାର, ଏଇ ରୋଗର ବିନାଶ ହବ। ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଦେଶର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ ପାଳିତ ହୋଇଛି। ସିକ୍କିମ୍ର ରାଜଧାନୀ ଗ୍ୟାଙ୍ଗଟକ୍ର ପଲଜୋର୍ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅରୁଣାଚଳ ପ୍ରଦେଶରେ ଯୋଗ ଦିବସ ଅବସରରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଇଟାନଗରଠାରେ ରାଜ୍ୟ ବିଧାନସଭାର ଯୋଗ ଅଧିବେଶନ ଆୟୋଜନ କରାଯାଇଥିଲା। ମଣିପୁରର ଇମ୍ଫାଲ୍ସ୍ଥିତ ରାଜଭବନରେ ଯୋଗ ଦିବସ ପାଳିତ ହୋଇଛି। ରାଜ୍ୟପାଳ ଅନୁସୂୟା ଉଇକେ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଶିବିରରେ ଯୋଗାଭ୍ୟାସ କରିଥିଲେ। ନାଗାଲାଣ୍ଡରେ ବିଭିନ୍ନ ସରକାରୀ ସଂଗଠନ, ଆସାମ ରାଇଫଲ୍ସ, ବେସରକାରୀ ସଂସ୍ଥା ଓ ସାଧାରଣ ଲୋକମାନେ ଯୋଗ ଦିବସ ପାଳନ କରିଛନ୍ତି। ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପଯୋଗିତା ସମ୍ପର୍କରେ କହିଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ବଡ଼ ଧରଣର ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଥୁରାସ୍ଥିତ ଷ୍ଟ୍ରାଇକ୍ କୋର୍ ୱାନ୍ରେ ସେନା ଯବାନମାନଙ୍କ ସହିତ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଥିବା ଅର୍ଥ ଠକେଇ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗତକାଲି ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହା ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। 2024-25 ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେତେକ କୃଷକ ସଂଗଠନର ପ୍ରତିନିଧି ଏବଂ କୃଷି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥମନ୍ତ୍ରଣାଳୟ ସଚିବ ଟିବି ସୋମନାଥନ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ଅନନ୍ତ ନାଗେଶ୍ୱରନ୍ ପ୍ରମୁଖ ଯୋଗ ଦେଇଥିଲେ। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦର୍ଶାଇ କାଉନ୍ସେଲିଂ ପ୍ରକ୍ରିୟା ଉପରେ ନିଷେଧାଦେଶ ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଜୁଲାଇ 8 ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି। କ୍ରିକେଟ୍ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ଆଜି ଅଷ୍ଟ୍ରେଲିଆ ବାଂଲାଦେଶକୁ 28 ରନ୍ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ବର୍ଷା ଯୋଗୁଁ ଡିଏଲ୍ଏସ୍ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ବିଜୟ ଲାଭ କରିଛି। ଆଜି ସକାଳେ ଆଣ୍ଟିଗୁଆର ସାର୍ ବିଭିଆନ୍ ରିଚାର୍ଡ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପଭି ନେଇଥିଲା। ପ୍ରଥମ ବ୍ୟାଟିଂ କରି ବାଂଲାଦେଶ 20 ଓଭରରେ 8 ୱିକେଟ୍ ବିନିମୟରେ 140 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ 11 ଓଭର 2 ବଲ୍ରେ 2 ୱିକେଟ୍ ହରାଇ 100 ରନ୍ କରିଥିଲା। ଆଜି ଭାରତୀୟ ସମୟ ରାତି 8ରେ ସୁପର 8 ପର୍ଯ୍ୟାୟର ଗ୍ରୁପ୍ 2ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ସମେତ ସାରା ବିଶ୍ୱରେ ଆଜି ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଶ୍ରୀନଗରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଚଳିତ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୈଠକ। ନିଟ୍ ୟୁଜି ମେଡିକାଲ କାଉନ୍ସେଲିଂ ପ୍ରକ୍ରିୟା ଉପରେ ନିଷେଧାଦେଶ ଜାରି କରିବାକୁ ପ୍ରତ୍ୟାଖ୍ୟାନ କଲେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ବାଂଲାଦେଶକୁ ପରାସ୍ତ କଲା ଅଷ୍ଟ୍ରେଲିଆ।